ओम शांति। 18/6/2024 प्रातः मुरली। मीठे बच्चे, अवगुण गुड़ी को समाप्त करिबा पाई संपूर्ण प्रयास कर। जो गुणर अभाव रही तार हिसाब रख। दिव्य गुणर दान दियो, तेबे गुणवान होइजिव। प्रश्न, गुणवान हेबा पाई प्रथम श्रीमत कौन मिलिछे? उत्तर, मीठे बच्चे, जदि तुम्हें गुणवान हेबा को चाहुंच तेबे कहारी देह को देखो नहीं, निज को आत्मा मने कर। एकमात्र बाबांक ठारु शुण, बाबांकु ही देख, मनुष्य मत को देखो नहीं। देह अभिमानर वशीभूत होई एभले कोनोसे कार्य कर नहीं जहा द्वारा बाबा एवं ब्राह्मण कुलर नाम बदनाम हेब। उल्टा चाली चलन द्वारा केबे भी गुणवान होई पारिब नहीं। सेमानंकु कुलर कलंक बुली कुहाजिब। ओम शांति। बाप दादांक हातरे मोतीर फूल थिला। एही भली सुंदर फूल हेबा पाई बाबा साक्षात्कार कराउछंती। तुमको एही भली सुगंधित फूल हेबा को पड़िबो। पिला माने जानिछंती आमे निश्चिंत भावरे फूल थिलु, गुलाब फूल, मोतीर फूल अथवा हीरा थिलु, एबे पुणी हेबा को जाउछु। एहा सत्य कथा। आगरु तो केवल मिछ ही मिछ थिला, सत्यर चिन्ह मध्य नथिला। एबे तुमे सच्चा हेबा को जाउछ, पुणी सच्चा भितरे समस्त गुण मध्य रहिबा दरकार। जहा पाखरे जेते गुण थिबो सेतिके अन्य मानको दान दे निज समान करि पारिबो। सेथि पई बाबा पिला मानको कहुछंती, पिले निज गुणर चार्ट रख, निज को देख, मो भितरे कोनोसी अवगुण तो नाही, केउ दैवी गुणर अभाव रहिछे। तेणु रात्रिरे प्रतिदिन निजर दैवी गुणर चार्ट लेख। दुनिया रे मनुष्य मानकर कथा अलगा, किंतु तुमे तो एबे साधारण मनुष्य नुहे, तुमे ब्राह्मण अट। जदिओ मनुष्य मनुष्य ही अटंती, किंतु प्रत्येकंकर गुणरे चाली चलनरे फरक रहिथाय। मायार राज्यरे मध्य केहि के मनुष्य बहुत भल गुणवान थांती, किंतु सेमाने बाबांको जाणी नथांती। सेमाने बहुत आध्यात्मिक वादी, सरल हृदय संपन्न होइथांते। दुनियारे तो मनुष्य मानंकर भितरे भिन्न भिन्न प्रकारर गुण रहिछे, किंतु देवता हेले तो समस्तंकर भितरे सर्व दैवी गुण रहिब। बाकी पाठपढ़ा आधाररे पद कम बेसी होइथाय। प्रथम कथा हेला निजे भल भावरे पढ़िबाकु हेब, एवं द्वितीय कथा निज भितरु अवगुण गुड़ी को बाहर करिबाकु हेब। एक कथा पिला माने जानुछंती, आमे सारा दुनिया ठारु एकदम स्वतंत्र अटु। एठारे एकमात्र ब्राह्मण कुलर सदस्य ही बसिछंती। शूद्र कुलरे मनुष्य मत एवं ब्राह्मण कुलरे ईश्वरीय मत रहिछे। सर्वप्रथमे तुमको बाबांकर परिचय देबाकु हेब। तुमे कहुछ जे अमुक व्यक्ति तर्क करुछंती। बाबा तुमको बुझाइथिले, लेखि दियो जे आमे ब्राह्मण अथवा बिके ईश्वरीय मतरे परिचालित हेउछु। तेबे बुझिजिबे जे एमानंक ठारो उच्च तो आउ केही नहंते। उच्चर उच्च हेउछंती भगवान, आमे माने तांकर संतान, तेणु श्रीमतरे परिचालित हेउछु। आमे एबे मनुष्य मत अनुसारे परिचालित हेउ नाही, ईश्वरीय मतरे परिचालित होई देवता हेउछु। आमे मनुष्य मतरो बिल्कुल छाडि देइछु। एपरी कहिबा द्वारा तुम सहित केही तर्क करि पारिबे नाही। जदि केही कहिबे ए कथा केउठारु सुनिलो, किए सिखाइछंती, तेबे तुमे कहिबो आमे ईश्वरीय मतरे चालुछु, एथिरे प्रेरणार कथा नाही। अविनाशी पिता ईश्वरंक ठारु आमे सिखुछु। कुह, भक्ति मार्गर शास्त्र मत अनुसारे आमे तो बहुत समय धरि परिचालित हेलु, एबे आमको ईश्वरीय मत मिलुछे। तुम मानको बाबांकर महिमा करिबाकु हेब। प्रथमे बुद्धिरे रखिबाकु हेब जे आमे ईश्वरीय मतरे चालुछो, मनुष्य मतको आमे स्वीकार करू नाहु कि सुनू नाहु। ଈଶ୍ୱର କହୁଛନ୍ତି, ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ। ଏହା ମନୁଷ୍ୟ ମତ। ଆମକୁ ଦେଖ, ଶରୀରକୁ ଦେଖ ନାହିଁ। ଏହା ତ ପତିତ ଶରୀର ଅଟେ, ଏହାକୁ କାହିଁକି ଦେଖିବ? ଏହି ଆଖିରେ ଏହାକୁ ଦେଖ ନାହିଁ। ଏହି ଶରୀର ତ ପତିତରୁ ପାବନ ହୋଇଯାଇଛି, ଏଠାକାର ତ ଶରୀର ସୁଧୁରିବାର ନାହିଁ, ଆହୁରି ପୁରୁଣା ହେବାରେ ଲାଗିଛେ। ଦିନକୁ ଦିନ ଆତ୍ମା ସୁଧୁରୁଛେ, ଆତ୍ମା ହିଁ ଅବିନାଶୀ ଅଟେ। ସେଥିପାଇଁ ବାବା କହୁଛନ୍ତି, ଖରାପ କଥା ଦେଖ ନାହିଁ, ଶରୀରକୁ ମଧ୍ୟ ଦେଖ ନାହିଁ। ଦେହ ସହିତ ଦେହର ଯାହା ବି ସମ୍ବନ୍ଧ ଅଛି ସେ ସବୁକୁ ଭୁଲିଯିବାକୁ ହେବ। ଆତ୍ମାକୁ ଦେଖ, ଏକମାତ୍ର ପିତା ପରମାତ୍ମାଙ୍କ ଠାରୁ ଶୁଣ। ଏଥିପାଇଁ ତୁମକୁ ପରିଶ୍ରମ କରିବାକୁ ହେବ। ତୁମେମାନେ ଅନୁଭବ କରୁଛ, ଏହା ହେଉଛି ସବୁଠାରୁ ମୁଖ୍ୟ ବିଷୟବସ୍ତୁ। ଯିଏ ବହୁତ ବୁଦ୍ଧିମାନ ହୋଇଥିବେ ତାଙ୍କୁ ସେତିକି ଉଚ୍ଚ ପଦ ମଧ୍ୟ ମିଳିବ। ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ମିଳିପାରିବ, କିନ୍ତୁ ଯଦି ସମ୍ପୂର୍ଣ୍ଣ ଭାବରେ ପୁରୁଷାର୍ଥ ନ କରିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ। ତୁମେମାନେ ବାବାଙ୍କର ପରିଚୟ ଦେବା ପାଇଁ ଅନ୍ଧମାନଙ୍କର ବାଡ଼ି ହେଉଛ। ଆତ୍ମାକୁ ଦେଖି ହୁଏ ନାହିଁ, ଅନୁଭବ କରି ହୁଏ। ଆତ୍ମା କେତେ ଛୋଟ ଏହି ଆକାଶ ତତ୍ତ୍ୱରେ ଦେଖ। ମନୁଷ୍ୟମାନେ କେତେ ଜାଗା ନେଉଛନ୍ତି, ମନୁଷ୍ୟମାନେ ତ ଚଳପ୍ରଚଳ କରୁଛନ୍ତି ନା। ଆତ୍ମା କଣ କୁଆଡ଼େ ଚଳପ୍ରଚଳ କରିଥାଏ କି? ଆତ୍ମା ରହିବା ପାଇଁ କେତେ ଛୋଟ ସ୍ଥାନ ନେଉଥିବ, ଏହା ବିଚାର ଯୋଗ୍ୟ ବିଷୟ। ପରମ ଧାମରେ ଆତ୍ମାମାନେ ଏକତ୍ର ଥାନ୍ତି, ଶରୀର ତୁଳନାରେ ଆତ୍ମା କେତେ ଛୋଟ, ତେଣୁ ଏହା କମ୍ ସ୍ଥାନ ନେବ। ତୁମକୁ ତ ରହିବା ପାଇଁ ବହୁତ ସ୍ଥାନ ଦରକାର। ଏବେ ତୁମମାନଙ୍କର କେତେ ବିଶାଳ ବୁଦ୍ଧି ହୋଇଯାଇଛି। ବାବା ନୂଆ ଦୁନିଆ ପାଇଁ ନୂଆ କଥା ବୁଝାଉଛନ୍ତି ଏବଂ ଜ୍ଞାନଦାତା ମଧ୍ୟ ନୂଆ ଅଟନ୍ତି। ମନୁଷ୍ୟମାନେ ତ ସମସ୍ତଙ୍କ ଠାରୁ ଦୟା ମାଗୁଛନ୍ତି, କାରଣ ନିଜ ପାଖରେ ଶକ୍ତି ନାହିଁ ଯାହାଦ୍ୱାରା ନିଜ ଉପରେ ନିଜେ ଦୟା କରିପାରିବେ। ତୁମକୁ ଏବେ ଶକ୍ତି ମିଳୁଛି, ତୁମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛ। ଅନ୍ୟ କାହାକୁ ଦୟାର ସାଗର ବୋଲି କୁହାଯାଇପାରିବ ନାହିଁ, ମନୁଷ୍ୟକୁ ଦେବତା ବୋଲି କୁହାଯାଇପାରିବ ନାହିଁ। ଏକମାତ୍ର ବାବା ହିଁ ଦୟାର ସାଗର ଅଟନ୍ତି, ଯିଏକି ମନୁଷ୍ୟଙ୍କୁ ଦେବତା କରୁଛନ୍ତି। ସେଥିପାଇଁ କହୁଛନ୍ତି, ପରମ ପିତା ପରମାତ୍ମାଙ୍କର ମହିମା ଅପରମ ଅପାର, ତାର କୌଣସି ସୀମା ନାହିଁ। ଏବେ ତୁମେ ଜାଣୁଛ ତାଙ୍କର ଦୟାର କିଛି ସୀମା ନାହିଁ। ବାବା କେଉଁ ନୂଆ ଦୁନିଆ ରଚନା କରୁଛନ୍ତି ସେଠାରେ ସବୁକିଛି ନୂଆ ହେବ। ମନୁଷ୍ୟ, ପଶୁ, ପକ୍ଷୀ ସବୁ ସତ୍ତ୍ୱ ପ୍ରଧାନ ହେବେ। ବାବା ବୁଝାଉଛନ୍ତି, ତୁମେ ଏତେ ଶ୍ରେଷ୍ଠ ହେଉଛ, ତେଣୁ ତୁମର ଆସବାବପତ୍ର ମଧ୍ୟ ସେହିଭଳି ମୂଲ୍ୟବାନ ହେବ ବୋଲି ଗାୟନ ରହିଛେ। ବାବାଙ୍କୁ ମଧ୍ୟ ସର୍ବୋଚ୍ଚ କହୁଛନ୍ତି, ଯାହାଙ୍କ ଠାରୁ ଈଶ୍ୱର ରାଜତ୍ୱ ମିଳୁଛେ। ବାବା ସ୍ପଷ୍ଟ ଭାବରେ କହୁଛନ୍ତି, ମୁଁ ତୁମ ପାଇଁ ହାତରେ ସ୍ୱର୍ଗ ନେଇ ଆସିଛି। ଲୋକେ ଯାଦୁ ଦ୍ୱାରା ହାତରୁ କେଶର ଆଦି ବାହାର କରୁଛନ୍ତି, କିନ୍ତୁ ଏଠାରେ ତ ପାଠପଢ଼ା କଥା ରହିଛି, ଏହା ଅବିନାଶୀ ପାଠପଢ଼ା। ତେଣୁ ଜାଣୁଛ ଯେ ଆମେ ପାଠ ପଢ଼ିବା ପାଇଁ ପାଠଶାଳାକୁ ଆସୁଛୁ। ତୁମେମାନେ ବହୁତ ପାଠଶାଳା ସ୍ଥାପନ କର, ତେବେ ସେମାନେ ତୁମର ଚାଲିଚଳନକୁ ଦେଖିବେ। କେହି କେହି ପୁଣି ଶ୍ରୀମତରେ ନ ଚାଲି ବାବାଙ୍କର ନାମକୁ ବଦନାମ କରିଥାନ୍ତି। ଦେହ ଅଭିମାନୀମାନଙ୍କର ଚାଲିଚଳନ ହିଁ ଅଲଗା ହୋଇଥାଏ। ଦେଖିବେ ଯଦି ଏଭଳି ଚାଲିଚଳନ ରହିଛି ତେବେ ସମସ୍ତଙ୍କ ଉପରେ କଳଙ୍କ ଲାଗିଯାଇଥାଏ। ବୁଝିଯାଆନ୍ତି ଯେ ଏହାଙ୍କର ଚଳନରେ ତ କୌଣସି ପରିବର୍ତ୍ତନ ହେଉନାହିଁ, ତେବେ ଏହାର ଅର୍ଥ ସିଏ ବାବାଙ୍କର ନିନ୍ଦା କରାଇଲେ ନା। ପରିବର୍ତ୍ତନ ପାଇଁ ସମୟ ଲାଗିଥାଏ, କିନ୍ତୁ ସବୁ ଦୋଷ ତ ତାଙ୍କ ଉପରେ ଆସିଯାଇଥାଏ। ସେଥିପାଇଁ ଚାଲିଚଳନ ବହୁତ ଭଲ ହେବା ଦରକାର। ତୁମର ଚରିତ୍ର ପରିବର୍ତ୍ତନ ହେବାକୁ କେତେ ସମୟ ଲାଗୁଛେ? ତୁମେ ଜାଣିଛ କାହାର କାହାର ଚରିତ୍ର ବହୁତ ଭଲ ଫାଷ୍ଟ କ୍ଲାସ ହୋଇଥାଏ, ସେମାନେ କେବେ ବି ଲୁଚି ରହିବେ ନାହିଁ, ପ୍ରତ୍ୟକ୍ଷ ହୋଇଯିବେ। ବାବା ପ୍ରତ୍ୟେକ ସନ୍ତାନମାନଙ୍କୁ ଦେଖୁଛନ୍ତି, ଏମାନଙ୍କ ଭିତରେ କଣ କଣ ସବୁ ଦୁର୍ବଳତା ରହିଛି ଯାହାକି ଦୂର ହୋଇଯିବା ଦରକାର। ତେଣୁ ବାବା ଜଣ ଜଣକୁ ଯାଞ୍ଚ କରୁଛନ୍ତି। ଦୁର୍ବଳତା ତ ସମସ୍ତଙ୍କ ଭିତରେ ଅଛି, ତେଣୁ ବାବା ସମସ୍ତଙ୍କୁ ଦେଖୁଛନ୍ତି, ଫଳାଫଳ ମଧ୍ୟ ଦେଖୁଛନ୍ତି। ବାବାଙ୍କର ତ ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ନା, ଜାଣିଛନ୍ତି ଏହାଙ୍କ ଭିତରେ ଏହି ଦୁର୍ବଳତା ରହିଛି। ଯେଉଁ କାରଣରୁ ଏତେ ଉଚ୍ଚ ପଦ ପାଇପାରିବେ ନାହିଁ। ଯଦି ଦୁର୍ବଳତା ଦୂର ନ ହେଲା ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। ସେମାନଙ୍କୁ ଦେଖିଲେ ହିଁ ଜଣାପଡ଼ିଯାଇଥାଏ। ଏ କଥା ତ ତୁମେମାନେ ଜାଣିଛ। ଏବେ ଆଉ ଅଳ୍ପ ସମୟ ବାକି ଅଛେ। ବାବା ଜଣ ଜଣଙ୍କର ଯାଞ୍ଚ କରୁଛନ୍ତି। ବାବାଙ୍କର ଦୃଷ୍ଟି ପ୍ରତ୍ୟେକଙ୍କର ଗୁଣ ଉପରେ ହିଁ ପଡ଼ିଥାଏ। ପଚାରନ୍ତି, ତୁମ ପାଖରେ କୌଣସି ଅବଗୁଣ ତ ନାହିଁ? ବାବାଙ୍କ ଆଗରେ ତ ସତ କହିଦେଉଛନ୍ତି। କାହା କାହା ଭିତରେ ଦେହ ଅଭିମାନ ବହୁତ ରହୁଛି, ତେଣୁ କହୁନାହାନ୍ତି। ବାବା ତ କହୁଛନ୍ତି, ସତୋ ପ୍ରବୃତ୍ତି ଭାବେ ଯିଏ କହିବେ ସେ ଦେବତା ହେବେ, କହିବା ପରେ ଯିଏ କହିବେ ସେ ମନୁଷ୍ୟ, ଯିଏ କହିବା ପରେ ମଧ୍ୟ କରିନଥାଏ। ବାବା କହୁଛନ୍ତି, ଯାହା କିଛି ବି ଏହି ଜନ୍ମର ଦୁର୍ବଳତା ରହିଛି ତାହା ବାବାଙ୍କ ଆଗରେ ସ୍ୱତଃ କହିଦିଅ। ବାବା ତ ସମସ୍ତଙ୍କୁ କହିଦେଉଛନ୍ତି, ସବୁ ଦୋଷ ଦୁର୍ବଳତା ତ ସର୍ଜନକୁ କହିବାକୁ ପଡ଼ିବ। ଶରୀରର ରୋଗ ନୁହେଁ, ମନର ରୋଗ କହିବାକୁ ହେବ। ତୁମ ଭିତରେ କ'ଣ ସବୁ ଆସୁରୀ ବିଚାର ଆସୁଛେ ତେବେ ବାବା ଏହା ଉପରେ ବୁଝାଇବେ। ଯଦି ଏହିଭଳି ଅବସ୍ଥା ରହିବ ତେବେ ତୁମେ ଏବେ ଉଚ୍ଚ ପଦ ପାଇପାରିବ ନାହିଁ। ଯେପର୍ଯ୍ୟନ୍ତ ଅବଗୁଣ ନ ବାହାରିଛି ଉଚ୍ଚ ପଦ ପାଇପାରିବ ନାହିଁ। ଅବଗୁଣ ବହୁତ ନିନ୍ଦା କରାଇଥାଏ। ମନୁଷ୍ୟମାନଙ୍କର ସନ୍ଦେହ ହେଉଛି, ଭଗବାନ ଏମାନଙ୍କୁ ପାଠ ପଢ଼ାଉଛନ୍ତି। ଭଗବାନ ତ ନାମ ରୂପରୁ ଅଲଗା, ସର୍ବବ୍ୟାପୀ, ସେ କିପରି ଏମାନଙ୍କୁ ପଢ଼ାଇବେ? ଏମାନଙ୍କର ଚାଲିଚଳନ କିପରି? ଏ କଥା ତ ବାବା ଜାଣିଛନ୍ତି। ତୁମର ଗୁଣ କେତେ ଫାଷ୍ଟ କ୍ଲାସ ହେବା ଦରକାର। ନିଜ ଭିତରେ ଅବଗୁଣ ରହିଲେ କାହାକୁ ତୀର ଲାଗିବ ନାହିଁ, ଅର୍ଥାତ୍ ପ୍ରଭାବ ପଡ଼ିବ ନାହିଁ। ସେଥିପାଇଁ ଯେତେ ଦୂର ସମ୍ଭବ ନିଜ ଭିତରେ ଥିବା ଅବଗୁଣ ଗୁଡ଼ିକୁ ବାହାର କରିଦିଅ। ନୋଟ କର, ଆମ ପାଖରେ ଏହି ସବୁ ଦୁର୍ବଳତା ରହିଛି ତେବେ ମନ ଭିତରେ ଭିତରେ ଖାଇବ, କ୍ଷତି ହେଲେ ମନ ଖାଇଥାଏ। ବେପାରୀମାନେ ପ୍ରତିଦିନ ନିଜର ହିସାବ ବାହାର କରନ୍ତି, ଆଜି କେତେ ଲାଭ ହେଲା, ପ୍ରତିଦିନ ଖାତା ଦେଖନ୍ତି। ଏହି ବାବା ମଧ୍ୟ କହୁଛନ୍ତି, ପ୍ରତିଦିନ ନିଜର ଚାଲିଚଳନକୁ ଦେଖ, ନଚେତ ନିଜର ହିଁ କ୍ଷତି କରିଦେବ, ବାବାଙ୍କର ସନ୍ତାନ ହାନି କରାଇବ। ଗୁରୁଙ୍କର ନିନ୍ଦକଙ୍କର ସତ୍ୟଯୁଗରେ ସ୍ଥାନ ନାହିଁ, ସେହିଭଳି ଦେହ ଅଭିମାନୀମାନଙ୍କର ମଧ୍ୟ ସ୍ଥାନ ନାହିଁ। ଦେହି ଅଭିମାନୀ ଉଚ୍ଚ ପଦ ପାଇବେ। ଦେହି ଅଭିମାନୀ ହେବା ପାଇଁ ହିଁ ସମସ୍ତେ ପୁରୁଷାର୍ଥ କରୁଛନ୍ତି, ଦିନକୁ ଦିନ ସୁଧୁରିବାରେ ଲାଗିଛନ୍ତି। ଦେହ ଅଭିମାନ ଦ୍ୱାରା ଯେଉଁ କର୍ତ୍ତବ୍ୟ ହେଉଛି ତାକୁ ଯୁକ୍ତ କରିଚାଲ। ଦେହ ଅଭିମାନ ଦ୍ୱାରା ପାପ ନିଶ୍ଚିନ୍ତ ଭାବରେ ହୋଇଥାଏ, ସେଥିପାଇଁ ଦେହି ଅଭିମାନୀ ହୁଅ। ଏ କଥା ତ ତୁମେମାନେ ଜାଣିଛ ଯେ ଜନ୍ମରୁ କେହି ରାଜା ହୋଇନଥାନ୍ତି। ଦେହି ଅଭିମାନୀ ହେବା ପାଇଁ ସମୟ ଲାଗିଥାଏ ନା, ଏ କଥା ମଧ୍ୟ ତୁମେମାନେ ହିଁ ବୁଝୁଛ। ଏବେ ଆମକୁ ଘରକୁ ଯିବାକୁ ହେବ। ବାବାଙ୍କ ପାଖକୁ ପିଲାମାନେ ଆସିଥାନ୍ତି, କେହି 6 ମାସ ପରେ, କେହି ପୁଣି 8 ମାସ ପରେ ଆସିଥାନ୍ତି। ବାବା ଦେଖନ୍ତି ଏତିକି ସମୟ ମଧ୍ୟରେ କ'ଣ ଉନ୍ନତି ହୋଇଛି, ଦିନକୁ ଦିନ କିଛି କିଛି ସୁଧୁରୁଛନ୍ତି ନା ଅନ୍ୟ କୌଣସି ଦୋଷ ଦୁର୍ବଳତା ରହିଛି। କେହି କେହି ପୁଣି ମଝିରୁ ପାଠପଢ଼ା ଛାଡ଼ି ଦେଉଛନ୍ତି। ବାବା କହୁଛନ୍ତି, ଇଏ କ'ଣ, ଭଗବାନ ତୁମକୁ ପାଠ ପଢ଼ାଉଛନ୍ତି ଭଗବାନ ଭଗବତୀ କରିବା ପାଇଁ, ଏଭଳି ପାଠ ପଢ଼ାକୁ ତୁମେ ଛାଡ଼ି ଦେଉଛ? ଆରେ, ବିଶ୍ୱ ପିତା ତୁମକୁ ପଢ଼ାଉଛନ୍ତି, ଏଥିରେ ପୁଣି ତୁମେ ଅନୁପସ୍ଥିତ ରହୁଛ? ଦେଖ ମାୟା କେତେ ଶକ୍ତିଶାଳୀ, ଏତେ ଶ୍ରେଷ୍ଠ ଫାଷ୍ଟ କ୍ଲାସ ପାଠ ପଢ଼ାରୁ ତୁମକୁ ବିମୁଖ କରିଦେଉଛେ। ଅନେକ ଅଛନ୍ତି ଯେଉଁମାନେ ଚାଲୁଛନ୍ତି, ପୁଣି ପାଠ ପଢ଼ାକୁ ଲାତ ମାରି ପାଠପଢ଼ା ଛାଡ଼ି ଦେଉଛନ୍ତି। ଏ କଥା ତୁମେମାନେ ଜାଣିଛ ଯେ ଏବେ ଆମର ମୁଖ ସ୍ୱର୍ଗ ଆଡ଼କୁ ଏବଂ ପାଦ ନର୍କ ଆଡ଼କୁ ରହିଛି। ତୁମେମାନେ ହେଉଛ ସଙ୍ଗମ ଯୋଗେ ବ୍ରାହ୍ମଣ, ଏହା ପୁରୁଣା ରାବଣର ଦୁନିଆ। ଆମେ ଭାୟା ଶାନ୍ତିଧାମ ସୁଖଧାମକୁ ଯିବୁ, ତେଣୁ ପିଲାମାନଙ୍କୁ ଏହି କଥା ମନେ ରଖିବାକୁ ପଡ଼ିବ। ସମୟ ବହୁତ କମ୍ ଅଛି ବୋଲି ମଧ୍ୟ ଶରୀର ଛାଡ଼ିପାର। ବାବାଙ୍କର ସ୍ମୃତି ନଥିଲେ ପୁଣି ଅନ୍ତିମ କାଳରେ, ବାବା ତ ବହୁତ ବୁଝାଉଛନ୍ତି। ଏସବୁ ଗୁପ୍ତ କଥା, ଏହି ଜ୍ଞାନ ମଧ୍ୟ ଗୁପ୍ତ। ଏ କଥା ମଧ୍ୟ ତୁମେମାନେ ଜାଣିଛ, କଳ୍ପ ପୂର୍ବରୁ ଯେଉଁମାନେ ଯେମିତି ପୁରୁଷାର୍ଥ କରିଥିଲେ ସେମିତି ହିଁ କରୁଛନ୍ତି। ଡ୍ରାମା ଅନୁସାରେ ବାବା ମଧ୍ୟ କଳ୍ପ ପୂର୍ବ ଭଳି ବୁଝାଉଛନ୍ତି, ଏଥିରେ କୌଣସି ଫରକ ନାହିଁ। ବାବାଙ୍କୁ ମନେ ପକାଇଲେ ତୁମର ବି କର୍ମ ବିନାଶ ହୋଇଯିବ, ଦଣ୍ଡ ଭୋଗିବା ଉଚିତ ନୁହେଁ। ବାବାଙ୍କ ସମ୍ମୁଖରେ ଯଦି ଦଣ୍ଡ ପାଇବ ତେବେ ବାବା କ'ଣ କହିବେ? ତୁମେ ସାକ୍ଷାତକାର ମଧ୍ୟ କରୁଛ, ସେତେବେଳେ ବାବା କୌଣସି ପ୍ରକାରର କ୍ଷମା କରିପାରିବେ ନାହିଁ। ଏହାଙ୍କ ଦ୍ୱାରା ବାବା ପାଠ ପଢ଼ାଉଛନ୍ତି, ତେଣୁ ୟାଙ୍କୁ ହିଁ ସାକ୍ଷାତକାର ହେବ। ଏହି ବ୍ରହ୍ମାଙ୍କ ଦ୍ୱାରା ପୁଣି ସେଠାରେ ମଧ୍ୟ ବୁଝାଇବେ, ତମେ ଏହି ସବୁ ଭଲ କରିଛ, ସେହି ସମୟରେ ତୁମେ ବହୁତ କାନ୍ଦିବ, ତମେ ଏହି ସବୁ ଭୁଲ କରିଛ, ସେହି ସମୟରେ ତୁମେ ବହୁତ କାନ୍ଦିବ, ଚିତ୍କାର କରିବ, ଅଫସୋସ କରିବ। ବିନା ସାକ୍ଷାତକାରରେ ବାବା ଦଣ୍ଡ ଦେଇପାରିବେ ନାହିଁ, କହିବେ ତୁମକୁ ଏତେ ପାଠ ପଢ଼ାଇଥିଲେ, ତୁମେ ପୁଣି ଏସବୁ କାମ କରିଛ, ତୁମେ ମଧ୍ୟ ଜାଣିଛ ରାବଣର ମତରେ ଆମେ କେତେ ପାପ କରିଛୁ, ପୂଜ୍ୟରୁ ପୂଜାରୀ ହୋଇଯାଇଛୁ, ବାବାଙ୍କୁ ସର୍ବବ୍ୟାପୀ ବୋଲି କହି ଆସିଛୁ, ଏହା ତ ପ୍ରଥମ ନମ୍ବର ଅପମାନ, ଏହାର ମଧ୍ୟ ବହୁତ ହିସାବ କିତାବ ରହିଛି। ବାବା ଉଲୁଗୁଣା ଦେଉଛନ୍ତି, ତୁମେ ନିଜକୁ ନିଜେ କିପରି ଚାପୁଡ଼ା ମାରିଛ, ଭାରତବାସୀ ହିଁ କେତେ ପତିତ ହୋଇଯାଇଛନ୍ତି। ବାବା ଆସି ବୁଝାଉଛନ୍ତି ଏବେ ତୁମକୁ କେତେ ଜ୍ଞାନ ମିଳୁଛି, ଏହା ପୁଣି ଡ୍ରାମା ଅନୁସାରେ ତୁମେ କ୍ରମାନୁସାରେ ବୁଝୁଛ। ଆଗରୁ ମଧ୍ୟ ଏହିପରି ଏହି ସମୟ ପର୍ଯ୍ୟନ୍ତ କ୍ଲାସର ଏହି ଫଳାଫଳ ହିଁ ଥିଲା। ବାବା ତ ନିଶ୍ଚିନ୍ତ ରୂପେ ବୁଝାଇବେ ନା, ତେଣୁ ପିଲାମାନେ ନିଜ ଉନ୍ନତି କରିବା ଉଚିତ। ମାୟା ଏପରି ଯିଏକି ଦେହି ଅଭିମାନୀ ହୋଇ ରହିବାକୁ ଦେଇନଥାଏ, ଏହା ହିଁ ସବୁଠାରୁ ମୁଖ୍ୟ ବିଷୟ। ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ, ତେବେ ପାପ ଭସ୍ମ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଦେହ ଅଭିମାନର ବଶୀଭୂତ ହେବା ଦ୍ୱାରା ନିଶ୍ଚିନ୍ତ ଭାବରେ ପାପ କର୍ମ ହୋଇଥାଏ। ଦେହ ଅଭିମାନୀକୁ କେଉଁଠି ବି ଠାବ ମିଳିବ ନାହିଁ, ସେଥିପାଇଁ ଦେହି ଅଭିମାନୀ ହେବାର ପୂର୍ଣ୍ଣ ପ୍ରୟାସ କର। ତୁମର କୌଣସି କର୍ମ ବାବାଙ୍କର ନିନ୍ଦା କରାଇଲା ଭଳି ନ ହେଉ। ଦୁଇ ନମ୍ବର ପଏଣ୍ଟ, ଭିତରେ ଥିବା ସବୁ ବିମାରୀ ଅର୍ଥାତ୍ ଦୋଷ ଦୁର୍ବଳତାକୁ ସତ୍ୟତା ପୂର୍ବକ ବାବାଙ୍କୁ ଶୁଣାଇବାକୁ ହେବ। କୌଣସି ବି ଅବଗୁଣକୁ ଲୁଚାଇବା ଉଚିତ ନୁହେଁ। ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କ'ଣ କ'ଣ ଅବଗୁଣ ସବୁ ରହିଛି। ପାଠ ପଢ଼ା ଦ୍ୱାରା ନିଜକୁ ଗୁଣବାନ କରିବାକୁ ହେବ। ବରଦାନ, ବିନାଶୀ ଏବଂ ରାଜକୀୟ ଇଚ୍ଛାଗୁଡ଼ିକରୁ ମୁକ୍ତ ରହି ସେବା କରୁଥିବା ନିଃସ୍ୱାର୍ଥ ସେବାଧାରୀ ହୁଅ। ବିସ୍ତାର, ବ୍ରହ୍ମା ବାବା ଯେପରି କର୍ମର ବନ୍ଧନରୁ ମୁକ୍ତ ସ୍ୱତନ୍ତ୍ର ଆତ୍ମା ହେବାର ପ୍ରେରଣା ଦେଲେ, କେବଳ ସେବା ପ୍ରତି ସ୍ନେହ ବ୍ୟତୀତ ଅନ୍ୟ କୌଣସି ବନ୍ଧନ ନଥିଲା। କାରଣ ସେବା କରିବାରେ ଯେଉଁ ବିନାଶୀ ରାଜକୀୟ ଇଚ୍ଛା ରହିଥାଏ, ତାହା ମଧ୍ୟ ହିସାବ କିତାବର ବନ୍ଧନରେ ବାନ୍ଧି ଦେଇଥାଏ। ସଚ୍ଚା ସେବାଧାରୀ ଏହିଭଳି ହିସାବ କିତାବଠାରୁ ମଧ୍ୟ ମୁକ୍ତ ରହିଥାନ୍ତି। ଯେପରି ଦେହର ମଧ୍ୟ ବନ୍ଧନ ରହିଛି ଏବଂ ଦେହର ସମ୍ବନ୍ଧଗୁଡ଼ିକର ମଧ୍ୟ ବନ୍ଧନ ରହିଛି, ସେହିପରି ସେବା କ୍ଷେତ୍ରରେ ସ୍ୱାର୍ଥ ଭାବ ରଖିବା ମଧ୍ୟ ବନ୍ଧନ ଅଟେ। ତେଣୁ ଏହିଭଳି ବନ୍ଧନଠାରୁ ବା ରାଜକୀୟ ହିସାବ କିତାବଠାରୁ ମଧ୍ୟ ମୁକ୍ତ ନିଃସ୍ୱାର୍ଥ ସେବାଧାରୀ ହୁଅ। ସ୍ଲୋଗନ, ନିଜର ପ୍ରତିଜ୍ଞାଗୁଡ଼ିକୁ ଫାଇଲ ଭିତରେ ରଖ ନାହିଁ, ଫାଇନାଲ ଅର୍ଥାତ୍ ସମ୍ପୂର୍ଣ୍ଣ ହୋଇ ଦେଖାଅ। ଓମ୍ ଶାନ୍ତି।